ବି ତ କାହା ଛାଇ ଅନ୍ଧାରେ ଦିଶେ ନାହିଁ, ବିଷୟ ହେଲେ।